ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନରେ ଯାଇ ଆଜି ଧ୍ୱଜା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ଲାଗୁ ହୋଇଥିବା 4 ଶ୍ରମ ସଂହିତାକୁ ସ୍ୱାଗତ କଲା ଭାରତୀୟ ଶିଳ୍ପ ଓ ପ୍ରତିଷ୍ଠାନ ମହାସଂଘ। ଭଗବତ ଗୀତାର ବାର୍ତ୍ତା ସାରା ବିଶ୍ୱକୁ ମାନବତାର ବାର୍ତ୍ତା ଦେଉଛି, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଆତ୍ମସମର୍ପଣ କଲେ ପ୍ରତିବନ୍ଧିତ ସିପିଆଇର 15 ମାଓବାଦୀ। ଏବଂ ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ 26 ରନ୍ରୁ ଦ୍ୱିତୀୟ ଇନିଂସ ଜାରି ରଖିବ ଦକ୍ଷିଣ ଆଫ୍ରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନରେ ଯିବେ। ସେଠାରେ ଶ୍ରୀ ମୋଦି ଧ୍ୱଜାରୋହଣ ସମାରୋହରେ ସାମିଲ ହେବେ। ଆମ ଆକାଶବାଣୀ ସମ୍ବାଦଦାତା ଜଣାଇଛନ୍ତି, ପ୍ରଧାନମନ୍ତ୍ରୀ ମହର୍ଷି ବଶିଷ୍ଠ, ବିଶ୍ୱାମିତ୍ର, ଅଗସ୍ତ୍ୟ, ବାଲ୍ମୀକି, ଦେବୀ ଅହଲ୍ୟା, ନିଷାଦରାଜ ଗୁହା ଏବଂ ମାତା ଶବରୀଙ୍କ ସହିତ ଜଡ଼ିତ ସପ୍ତମନ୍ଦିର ପରିଦର୍ଶନ କରିବେ। ପରେ ପ୍ରଧାନମନ୍ତ୍ରୀ ଶେଷାବତାର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତକାଳରେ ଶ୍ରୀ ମୋଦି ମାତା ଅନ୍ନପୂର୍ଣ୍ଣା ମନ୍ଦିର ଓ ରାମଲଲା ଗର୍ଭଗୃହ ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ମଧ୍ୟାହ୍ନ 12 ଶ୍ରୀ ମୋଦି ଅଯୋଧ୍ୟାର ପବିତ୍ର ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବେ ଏକ ଗେରୁଆ ରଙ୍ଗର ପତାକା ଉତ୍ତୋଳନ କରିବେ। ଏହା ମନ୍ଦିର ନିର୍ମାଣ ସମାପ୍ତିର ପ୍ରତୀକ ଏବଂ ସାଂସ୍କୃତିକ ଉତ୍ସବ ଓ ଜାତୀୟ ଏକତାର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ। ଆଜି ମାର୍ଗଶୀର ମାସର ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ଯାହା ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ବିବାହ ପଞ୍ଚମୀ ସହ ସମାନ। ଏହି ତାରିଖ ମଧ୍ୟ ନବମ ଶିଖ୍ ଗୁରୁ ତେଗ୍ ବାହାଦୁର ଜୀଙ୍କ ଶହୀଦ ଦିବସ ପାଳନକୁ ଦର୍ଶାଉଛି। ଗୁରୁ ତେଗ୍ ବାହାଦୁର ଜୀ 1700 ଅଯୋଧ୍ୟାରେ 48 ପାଇଁ ନିରବଚ୍ଛିନ୍ନ ଭାବେ ଧ୍ୟାନ କରିଥିଲେ। ଆଜି ଉତ୍ତୋଳନ ହେବାକୁ ଥିବା ଧ୍ୱଜାର ଉଚ୍ଚତା 10 ଓ 20 ଲମ୍ବ ରହିଛି। ଏଥିରେ ବୀରତ୍ୱର ପ୍ରତୀକ ଭାବେ ଏକ ଉଜ୍ଜଳ ସୂର୍ଯ୍ୟଙ୍କ ପ୍ରତିଛବି ଓ ଓମ୍ ଲେଖାଥିବା ଜଣାପଡ଼ିଛି। ଦେଶରେ ଲାଗୁ ହୋଇଥିବା 4 ଶ୍ରମ ସଂହିତାକୁ ପ୍ରଶଂସା କରି ଭାରତୀୟ ଶିଳ୍ପ ଏବଂ ପ୍ରତିଷ୍ଠାନ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏସ୍କେ ଶର୍ମା କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଐତିହାସିକ ନିଷ୍ପତ୍ତି ବୋଲି ବର୍ଣ୍ଣନା କରି ଏହା ଆଧୁନିକ, ସ୍ୱଚ୍ଛ ଏବଂ ସମାନ ଶ୍ରମ ଢାଞ୍ଚା ଗଠନ ପାଇଁ ସରକାରଙ୍କ ଦୂରଦୃଷ୍ଟିପୂର୍ଣ୍ଣ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ରିଟିଶ ଅମଳରୁ ପ୍ରଚଳିତ ଶ୍ରମ ଆଇନଗୁଡ଼ିକର ପରିବର୍ତ୍ତନ କରି 4 ନୂଆ ଶ୍ରମ ସଂହିତା ପ୍ରଚଳନ ପରେ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏୟାର ଇଣ୍ଡିଆ ଏୟାରକ୍ରାଫ୍ଟ ଇଞ୍ଜିନିୟର୍ସ ଆସୋସିଏସନ୍ର ସାଧାରଣ ସଚିବ ଏସ୍ଏନ୍ ଭଟ୍ଟ 4 ନୂଆ ଶ୍ରମ ସଂହିତା ସ୍ୱାଗତ କରି କହିଛନ୍ତି, ଏହା ଏକ ବଳିଷ୍ଠ ପଦକ୍ଷେପ। ସେ କହିଛନ୍ତି, ନୂଆ ଶ୍ରମ ସଂହିତାରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାନତା ପ୍ରଦାନ କରିଛନ୍ତି।
अभी ये जो गीगा वर्कर्स थे, जो प्लेटफॉर्म वर्कर्स थे, इनको ये सुविधा नहीं था। अभी नए श्रम कानून से जो गीगा वर्कर्स हैं, जो प्लेटफॉर्म वर्कर्स हैं, अनऑर्गेनाइज सेक्टर्स को सबको प्रधानमंत्री जी ने इक्वल पैरिटी दे दिया। यह कदम प्रधानमंत्री जी द्वारा अभूतपूर्व है और मजदूरों के वर्ग में जो गीगा वर्कर्स थे, जो प्लेटफॉर्म वर्कर्स थे, उनके लिए तो यह वरदान साबित होगा। वाकई प्रधानमंत्री जी की बहुत दूरदर्शी सोच है और इसकी जितनी सराहना की जाए कम है।
नेशनल फ्रंट ऑफ ट्रेड यूनियन राष्ट्रीय सचिव राकेश मणि नुआ श्रम संहिता को स्वागत करी कहिसंती भविष्यत रे श्रमिक मानको पई यह अत्यंत लाभदायक सब्यस्त होबो।
अंग्रेजों के बनाए कानून जो केवल अपने उद्योग के लिए वो करना चाहते थे, उस पर हट करके भारत सरकार ने जो ये बनाया है, ये भविष्य में मजदूरों के लिए अति लाभकारी होगा, क्योंकि बहुत से जगहों पे नियुक्ति पत्र नहीं दिया जाता, न्यूनतम वेतन नहीं दिया जाता, रजिस्टर पे नाम नहीं रहते हैं, उनका कोई निरीक्षण की टिप्पणी नहीं रहती। इन सब चीज़ों में सरकार ने बहुत ही गंभीरता से कानून को बनाया है और जवाबदेही तय की है। ग्रेच्युटी की सीमा जो 5 काम करे कोई मालकान, 5 काम करने ही नहीं देते थे, इस कानून के तहत 1 काम करने में भी उनको ग्रेच्युटी मिलेगी।
କେନ୍ଦ୍ର ସରକାର ରବି ଫସଲ ଅନ୍ତର୍ଗତ ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅନୁଯାୟୀ ଚଳିତ ମାସ 21 ତାରିଖ ସୁଦ୍ଧା ଦେଶର ବିଭିନ୍ନ କ୍ଷେତ୍ରରେ 306 ଲକ୍ଷ ହେକ୍ଟରରୁ ଅଧିକ ଅଞ୍ଚଳରେ ରବି ଫସଲ ଚାଷ କରାଯାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ 73.36 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଡାଲି ଚାଷ କରାଯାଇଛି। ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ 19.69 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଶ୍ରୀଅନ୍ନ ଚାଷ କରାଯାଇଥିବା ବେଳେ 76.64 ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଭଗବତ ଗୀତାର ବାର୍ତ୍ତା କେବଳ ଦେଶର ସୀମା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସାରା ବିଶ୍ୱକୁ ମାନବତାର ବାର୍ତ୍ତା ଦେଉଛି। ହରିୟାଣାର କୁରୁକ୍ଷେତ୍ରରେ ଆନ୍ତର୍ଜାତିକ ଗୀତା ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂ କହିଛନ୍ତି, ଆଜି ମଧ୍ୟ ଭଗବତ ଗୀତାର ବାର୍ତ୍ତା ଲୋକମାନଙ୍କ ମଧ୍ୟରେ ଆଶାର ଆଲୋକ ସଞ୍ଚାର କରୁଛି। ସେ କହିଛନ୍ତି,
पहलगाम का वो विभत क्षण आज भी राष्ट्रीय स्मृति को विचलित करता है। वह घटना भारत की शांति प्रियता को ही चुनौती नहीं थी। आतंकवादी और उनके सरफ सरपरस्त यह मान बैठे थे कि भारत की शालीनता उसकी कमजोरी है, लेकिन वे भूल गए भारत गीता का देश है, जहां करुणा भी है और युद्ध भूमि में धर्म की रक्षा की प्रेरणा भी है। जो लोग हमारी सहिष्णुता को कमजोरी समझ बैठे थे, उन्हें ऑपरेशन सिंदूर के माध्यम से भारत ने ऐसा जवाब दिया जिसे आज तक वह भूल।
ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ପ୍ରତିବନ୍ଧିତ ସିପିଆଇ ମାଓବାଦୀ ଗୋଷ୍ଠୀର 15 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଉପରେ 50 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଆତ୍ମସମର୍ପଣ କରିଥିବା 11 ଜଣଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ସମସ୍ତ 11 ଜଣ ଯାକ ମାଓବାଦୀ ସୁକ୍ମା ପୁଲିସ୍ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେଠାକାର ପୁଲିସ୍ ଅଧୀକ୍ଷକ କହିଛନ୍ତି, ମାଓ କମାଣ୍ଡର ହିଦମା ନିପାତ ହେବା ପରେ ମାଓଗଡ଼ ଉପରେ ପ୍ରଭାବ ପଡ଼ିଛି। ସେ କହିଛନ୍ତି, ଛତିଶଗଡ଼ ସରକାରଙ୍କ ନକ୍ସଲ ଆତ୍ମସମର୍ପଣ ପୁନର୍ବାସ ନୀତି ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ। ପ୍ରତ୍ୟେକ ଆତ୍ମସମର୍ପଣକାରୀଙ୍କୁ ତୁରନ୍ତ 50,000 ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ମାଓବାଦୀମାନଙ୍କୁ ହିଂସା ପରିହାର କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଛତିଶଗଡ଼ରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସଂଖ୍ୟା 650 ଅତିକ୍ରମ କରିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଉତ୍ତରପ୍ରଦେଶର ବାଗପତ୍ରେ 2 ମେମୁ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ମେମୁ ରେଳଗାଡ଼ି ଛାତ୍ର ଏବଂ ବୃତ୍ତିଗତଙ୍କ ପାଇଁ ଉତ୍ତମ ଯାତ୍ରା ବିକଳ୍ପ ପ୍ରଦାନ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହା ସମ୍ପୃକ୍ତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ସହଜତା ଆଣିବା ସହ ସ୍ଥାନୀୟ ଅର୍ଥବ୍ୟବସ୍ଥାର ବିକାଶରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି।
दिल्ली शामली सहारनपुर गन्ने का बड़ा हब है ये, और यहाँ पर किसानों की छात्रों की बहुत एक बड़ी डिमांड है, जिस कारण से प्रधानमंत्री जी ने इस रूट पे बहुत ध्यान देकर कई अपग्रेड्स किए हैं, इलेक्ट्रिफिकेशन कंप्लीट किया है। 2 ट्रेन सर्विसेज चालू की गई हैं, जो कि दिल्ली को शामली से जोड़ेगी। इस लाइन को डबल करने का काम हाथ में लिया है और बहुत जल्दी दिल्ली से शामली वाले सेक्शन को डबल किया जाएगा।
ଚଳିତ ବର୍ଷ 22 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ କ୍ଷେତ୍ରରେ ଜିଏସ୍ଟି ଟିକସ ହ୍ରାସ କରି ଜିଏସ୍ଟି ସଞ୍ଚୟ ଉତ୍ସବ ଆରମ୍ଭ କରିଥିଲେ। ଏହାଦ୍ୱାରା ଦେଶର ନାଗରିକମାନେ ବିଭିନ୍ନ କ୍ଷେତ୍ରରୁ ଲାଭ ପାଇବା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଅଧୀନରେ ପେନ୍ସିଲ୍, ସାର୍ପେନର୍, କ୍ରେୟନ୍, ଅଭ୍ୟାସ ପୁସ୍ତିକା, ଗ୍ରାଫ୍ ଖାତା, ମ୍ୟାପ୍ ଏବଂ ଚାର୍ଟ ଉପରେ ପୂର୍ବରୁ ଲାଗୁ ହୋଇଥିବା 12% ଜିଏସ୍ଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ପୂର୍ବରୁ ଇରେଜର ଉପରେ ଲାଗୁ ହୋଇଥିବା 5% ଜିଏସ୍ଟିକୁ ମଧ୍ୟ ହଟାଇ ଦିଆଯାଇଛି। ଏହାଫଳରେ ପରିବାରର ସାମଗ୍ରିକ ଖର୍ଚ୍ଚ ଉପରେ ପଡ଼ୁଥିବା ବୋଝ ହ୍ରାସ ପାଇଛି ଏବଂ ଷ୍ଟେସନାରୀ କିଣାବିକା କ୍ଷେତ୍ରରେ ଥିବା ଦୂରତା କମ୍ ହୋଇପାରିଛି। ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକା 26 ରନ୍ରୁ ତା'ର ଦ୍ୱିତୀୟ ଇନିଂସ୍ ଜାରି ରଖିବ। ଗତକାଲି ତୃତୀୟ ଦିନରେ ଭାରତ ପ୍ରଥମ ଇନିଂସ୍ରେ ସମସ୍ତ ୱିକେଟ୍ ହରାଇ 201 ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ରେ 288 ରନ୍ରେ ଆଗରେ ରହିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ରେ 499 ରନ୍ ସ୍କୋର କରିଥିଲା। ଭାରତ ଢାକାରେ ଅନୁଷ୍ଠିତ ଦ୍ୱିତୀୟ ମହିଳା କବାଡ଼ି ବିଶ୍ୱକପ୍ ଚମ୍ପିୟନ୍ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଚାଇନିଜ୍ ତାଇପେଇକୁ 35-28 ପରାସ୍ତ କରିଛି। ଏହି ପ୍ରତିଯୋଗିତାରେ 11 ଦେଶ ଅଂଶଗ୍ରହଣ କରିଥିବା ବେଳେ ଭାରତ ଏବଂ ଚାଇନିଜ୍ ତାଇପେଇ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହିଳା ଦଳର କବାଡ଼ି ବିଶ୍ୱକପ୍ ବିଜୟକୁ ପ୍ରଶଂସା କରିଛନ୍ତି। ଦଳର ସାହସ ଏବଂ ଦକ୍ଷତାକୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି, ଏହି ବିଜୟ ଯୁବ ଖେଳାଳିମାନଙ୍କୁ ପ୍ରେରଣା ଦେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନରେ ଯାଇ ଆଜି ଧ୍ୱଜା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ଲାଗୁ ହୋଇଥିବା 4 ଶ୍ରମ ସଂହିତାକୁ ସ୍ୱାଗତ କଲା ଭାରତୀୟ ଶିଳ୍ପ ଓ ପ୍ରତିଷ୍ଠାନ ସଂଘ। ଭଗବତ ଗୀତାର ବାର୍ତ୍ତା ସାରା ବିଶ୍ୱକୁ ମାନବତାର ବାର୍ତ୍ତା ଦେଉଛି, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଆତ୍ମସମର୍ପଣ କଲେ ପ୍ରତିବନ୍ଧିତ ସିପିଆଇର 15 ଜଣ ମାଓବାଦୀ। ଏବଂ ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ 26 ରନ୍ରୁ ଦ୍ୱିତୀୟ ଇନିଂସ୍ ଜାରି ରଖିବ ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ ହେଲା।